ସ୍ରଷ୍ଟାଙ୍କ ରଚନା ଏକ ପାର୍ଶ୍ୱରେ ସୁନ୍ଦର ପ୍ରକୃତି, ଅପର ପାର୍ଶ୍ୱରେ ମନୁଷ୍ୟ ଆତ୍ମା, ଦୁଇଟାର ଗୁଣଯୁକ୍ତ ସମରସତାରେ ସୁନ୍ଦର ଏହି ସଂସାର। କିନ୍ତୁ ବର୍ତ୍ତମାନ ସମୟକୁ ଦେଖିବାକୁ ଗଲେ ଯେହେତୁ ମୂଲ୍ୟ ଜୀବନର ମୂଳ ଆଧାର ଅଟେ, କିନ୍ତୁ ମନୁଷ୍ୟ ତାଠାରୁ ଦୂରେଇ ଯାଇଛି, ତେଣୁକରି ତାକୁ ପ୍ରକୃତିଠାରୁ ମଧ୍ୟ ଶିଖିବାକୁ ହେବ, ନିଜ ଭିତରକୁ ମଧ୍ୟ ନିରୀକ୍ଷଣ କରିବାକୁ ହେବ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସଂସାରକୁ ଉପଭୋଗ କରି ସୁଖ ଶାନ୍ତିମୟ ଜୀବନଯାପନ କରିବାକୁ ହେଲେ ଆବଶ୍ୟକ ପବିତ୍ର ମନ। ସାଗରର ବିଶାଳତା, ଆକାଶର ବିସ୍ତୀର୍ଣ୍ଣତା, ଧରଣୀର ପ୍ରଶସ୍ତତା, ପର୍ବତର ମହାନତା, ନଦୀର ଗଭୀରତା, ବାୟୁର ସମାନତା, ସୂର୍ଯ୍ୟର ଉଦାରତା ଏବଂ ଚନ୍ଦ୍ରର ଶୀତଳତା ଭିତରେ ମନୁଷ୍ୟ ନିଜକୁ ଠିକ୍ ରୂପରେ ନିରୂପଣ କରିପାରିଲେ ନିଶ୍ଚିତ ଭାବରେ ଏକ ମହତ୍ ଆତ୍ମାରେ ପରିଣତ ହେବ ଏବଂ ନିଜର ବାସ୍ତବିକ ଅସ୍ତିତ୍ୱକୁ ଉପଲବ୍ଧି କରିପାରିଲେ ଜୀବନ ତାର ଗୁଣ ସମ୍ପନ୍ନ ହେବ। ଏହି ପ୍ରସଙ୍ଗରେ ଏକ ସତ୍ୟ କଥା ମନେ ପଡ଼େ ରାମତୀର୍ଥଙ୍କର। 7 ବର୍ଷ ବୟସରେ ରାମତୀର୍ଥ ଈଶ୍ୱର ଅନୁଭୂତି ନିମନ୍ତେ ସଂସାର ପରିତ୍ୟାଗ କରି ଜଙ୍ଗଲ ଦିଗେ ଅଗ୍ରସର ହେଲେ। ନିଜର ଲକ୍ଷ୍ୟକୁ ସ୍ପଷ୍ଟ ରଖି ଜଙ୍ଗଲକୁ ଉପଭୋଗ କରି ଆଗକୁ ବଢ଼ିବାକୁ ଲାଗିଲେ। ଧୀରେ ଧୀରେ ସନ୍ଧ୍ୟା ଆସି ପହଞ୍ଚିଲା। ହଠାତ୍ ସିଂହର ଗର୍ଜନରେ ରାମତୀର୍ଥଙ୍କ ମନରେ ଭୟ ଜାଗ୍ରତ ହେଲା, କିନ୍ତୁ ସେ ନିଜ ଭିତରେ ସାହସକୁ ସଞ୍ଚାର କରି ବିଚାର ବିମର୍ଶ କରିବାକୁ ଲାଗିଲେ। ବିଚାରର ପୁଞ୍ଜି ଉଦୟ ହେଲା। ଜଙ୍ଗଲର ରାଜା ସିଂହ ହେଲେ ନିଜ ମନର ରାଜା ମୁଁ ଆତ୍ମା ଅଟେ, ତେଣୁ ରାଜା ପ୍ରତି ରାଜାର ଯେଭଳି ସମ୍ମାନ ପ୍ରଦର୍ଶନ ହୁଏ ତାହା ହେବା ଉଚିତ। ଏଭଳି ବିଚାର କରିବା ସମୟରେ ସିଂହ ଶାନ୍ତ ହୋଇ ଚାଲିଯାଇଛି। ତାଦ୍ୱାରା ରାମତୀର୍ଥଙ୍କ ମନରେ ଅଦମ୍ୟ ଖୁସିର ସହ ଆତ୍ମବଳର ଜାଗ୍ରତ ହେଲା, ନିଜ ଉପରେ ବିଶ୍ୱାସ ଜମିଲା, ଆତ୍ମଜ୍ଞାନର ବୋଧ ହେଲା। ପରବର୍ତ୍ତୀ ସମୟରେ ନିଷ୍ଠା, ତପସ୍ୟା, ଦୃଢ଼ତାର ଆଧାରରେ ସେ ପରମ ତପସ୍ୱୀରେ ପରିଣତ ହେଲେ। ଠିକ୍ ସେହିଭଳି ମନୁଷ୍ୟ ଭିତରେ ବାସ୍ତବିକ ଆତ୍ମଜ୍ଞାନର ଉଦୟ ହେଲେ ସ୍ଥାନ, କାଳ, ପାତ୍ର, ପରିବେଶ, ପରିସ୍ଥିତି ଏବଂ ନିଜର ଆବଶ୍ୟକତାର ଅଭାବ ଥିଲେ ମଧ୍ୟ ଧର୍ମ, ଜାତି, ବର୍ଣ୍ଣ ଆଦି ଆଦିର ପ୍ରତିବନ୍ଧକ ଧୀରେ ଧୀରେ ସଂକୀର୍ଣ୍ଣ ହେବ ଏବଂ ତା ସାଥେ ସାଥେ ଗୁଣର ବିକାଶ ଘଟିବ। ମନୁଷ୍ୟ ଭିତରେ ଥିବା ସାଧାରଣ ପ୍ରକୃତି ଈର୍ଷା, ଦ୍ୱେଷ, ପ୍ରତିଶୋଧ, ଅଭିଯୋଗ, ଘୃଣା, ସନ୍ଦେହ ଆଦି ଆଦି ଲୋପ ପାଇବାକୁ ଲାଗିବ। ନିଜ ଉପରେ ଲକ୍ଷ୍ୟ ଦେଲେ ପ୍ରକୃତରେ ଗୁଣର ବିକାଶ ହୋଇପାରିବ ଏବଂ ଜୀବନ ମଧ୍ୟ ମୂଲ୍ୟବାନ ହେବ। ଏହି ମୂଲ୍ୟବୋଧ, ମୂଲ୍ୟନିଷ୍ଠ ଜୀବନକୁ ସ୍ଥାୟୀ ରୂପରେ ରଖିବାକୁ ହେଲେ ଆମକୁ ହୀରାରାଜ କୋହିନୂର ଭଳି ତେଜିଆନ ହୋଇ ସଦା ରହିବାକୁ ହେବ। ତିଳେ ମାତ୍ର ମଳିନ, କଳୁଷିତ, କଳଙ୍କିତ ନ ହୋଇ ନିଜର ଗୁଣକୁ ଆଭୂଷଣ ରୂପେ ବ୍ୟବହାର କରିବାକୁ ହେବ। ଏହି ପ୍ରସଙ୍ଗରେ ମନେ ପଡ଼େ ଏକ ସତ୍ୟ କାହାଣୀ। ଗ୍ୱାଲିୟରର ରାଣୀ ଥରେ ଟ୍ରେନ୍ ଯୋଗେ ଯାତ୍ରା କରୁଥିଲେ। ଶୀତ ଦିନର ସକାଳ, ହଠାତ୍ ସ୍ନାନ ପାଇଁ ଗରମ ପାଣିର ଆବଶ୍ୟକତାକୁ ଅନୁଭବ କରି ପ୍ଲାଟଫର୍ମ ଉପରେ ବୁଲୁଥିବା ଗରିବ ବାଳକକୁ ଇଙ୍ଗିତ କଲେ। ବାଳକଟି ରାଣୀଙ୍କର ଭାଷାକୁ ପୂର୍ଣ୍ଣ କରିବାରୁ ରାଣୀ ପ୍ରୀତ ହୋଇ ତାଙ୍କୁ ଏକ ଉପହାର ପ୍ରଦାନ କଲେ। ଟ୍ରେନ୍ ଚାଲିଗଲା। ବାଳକର ହାତରେ ଏକ ସୁନ୍ଦର ତେଜିଆନ ପଥର। କୌତୁହଳ ଜାତ ହେଲା। ଧୀରେ ଧୀରେ ସେ ବଣିଆ ନିକଟକୁ ଯାଇ ପ୍ରକୃତରେ ଏହା କଣ ଜାଣିବା ପାଇଁ ପହଞ୍ଚିଲା। ବଣିଆ ତାର ମୂଲ୍ୟ 10 ଟଙ୍କା ବୋଲି କହିଲେ। ବାଳକଟି ଅନ୍ୟ ବଣିଆ ନିକଟରେ ପହଞ୍ଚିଲା। ଦ୍ୱିତୀୟ ଜଣକ କହିଲେ 100 ଟଙ୍କା ହେବ। ବାଳକର ବୁଦ୍ଧିର ବିକାଶ ହେବାକୁ ଲାଗିଲା। ଧୀରେ ଧୀରେ ଗଭୀର ଭାବରେ ଚିନ୍ତା କରିବାକୁ ଲାଗିଲା ଯେ ପ୍ରକୃତରେ ଏହି ଉପହାରଟି କ'ଣ, ଏହାର ମୂଲ୍ୟ କେତେ। ତୃତୀୟ ବଣିଆ ଉତ୍ତର ଦେଲା ଯେ କାହାରିକୁ ଏହା ବିକ୍ରି କରିବ ନାହିଁ, କିନ୍ତୁ ଯଦି ବିକ୍ରି କରିବାକୁ ଚାହୁଁଛ ତାହେଲେ ମୁଁ ତୁମକୁ 2000 ଟଙ୍କା ଦେବି। ବାଳକ ଆହୁରି ଗଭୀର ସହ ଚିନ୍ତା କଲା, ଏଭଳି ଏକ ମୂଲ୍ୟବାନ ଜିନିଷକୁ କ'ଣ କରିବାକୁ ହେବ ଏବଂ ପରବର୍ତ୍ତୀ ଭବିଷ୍ୟତରେ ସେହି ପୃଥିବୀ ପ୍ରସିଦ୍ଧ ଘନଶ୍ୟାମ ଦାସ ବିର୍ଲାରେ ପରିଣତ ହେଲା। କହିବାର ତାତ୍ପର୍ଯ୍ୟ ଏହା, ମନୁଷ୍ୟ ଭିତରେ ଯେଉଁ ଚୈତନ୍ୟ ଅଜର ଅମର ଅବିନାଶୀ ଅଦୃଶ୍ୟ ଶକ୍ତି ଆତ୍ମା ବିଦ୍ୟମାନ, ତାହାର ଅନ୍ତର୍ନିହିତ ଗୁଣ ଓ ଶକ୍ତିକୁ ଉପଲବ୍ଧି କରିପାରିଲେ ମନୁଷ୍ୟ ନିଶ୍ଚିତ ଭାବରେ ଦେବତୁଲ୍ୟ ହେବ। ବର୍ତ୍ତମାନ ସମୟରେ ବିନାଶକାରୀ ବିଜ୍ଞାନ, ସିଦ୍ଧାନ୍ତହୀନ ରାଜନୀତି, ସଂସ୍କୃତିବିହୀନ ବ୍ୟବସାୟ, ବିଶ୍ୱାସହୀନ ଭୃତ୍ୟ, ଏଭଳି ଭିତରେ ମନୁଷ୍ୟ କାଳତିପାତ କରି ପ୍ରକୃତରେ ତାର ସଂଜ୍ଞାକୁ ହରେଇ ବସିଛି। ତେଣୁକରି ସେ ସତରେ ଭୟଭୀତ। ତା ଭିତରେ ଭବିଷ୍ୟତର ଆଲୋକ ନାହିଁ, ଲକ୍ଷ୍ୟହୀନ ହୋଇ କାଳତିପାତ କରୁଛି। ଏହା ହିଁ ପ୍ରକୃତ ଜ୍ଞାନର ସମୟ। ଆତ୍ମଜ୍ଞାନ ନିହାତି ଆବଶ୍ୟକ। ଏହି ପ୍ରସଙ୍ଗରେ ଆମେ ଯଦି ନିଜ ଉପରେ ଧ୍ୟାନ ଦେବା, କିଛି ତ୍ୟାଗ, ସାଧନା, ନିଷ୍ଠାର ଆଧାରରେ ଯଦି ଜୀବନକୁ ମୂଲ୍ୟରୂପୀ ଆଭୂଷଣ ଦ୍ୱାରା ଅଳଙ୍କୃତ କରିବା, ତାହେଲେ ହୁଏତ ଆମେ ସୁଖ ଶାନ୍ତିମୟ ଜୀବନଯାପନ କରିପାରିବା। ଏହି ପ୍ରସଙ୍ଗରେ ଆମକୁ ବୁଝିବାକୁ ହେବ ଯେ ଆଜିର ଧନପତି ହେଉ କି ଶିକ୍ଷାବିତ୍,